ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
নাচি স্তুতি কর, গাই গাই স্তুতি কর, সর্বজাতি স্তুতি কর, সর্বজন স্তুতি কর, সদা প্রভু কর, সদা প্রভু কর, পাপীর হৃদয় চাহিবা ঈশ্বর, যীশু রাজা মোর, যীশু রাজা মোর, যীশু রাজা মোর, প্রভু সে আমার। আনন্দ উৎসাহরে স্তুতি কর, মহাগৌরবরে প্রশংসা কর, তাহাঙ্কর স্তুতি কর, দিন দুঃখীঙ্কর সান্ত্বনাদায়ক তাহাঙ্ক প্রশংসা কর, রোগীমানঙ্কর আরোগ্যদায়ক তাহাঙ্ক প্রশংসা কর, মৃতজনঙ্কর জীবনদায়ক তাহাঙ্ক মহিমা কর, নাচি নাচি স্তুতি কর, গাই গাই স্তুতি কর, সর্বজাতি স্তুতি কর, সর্বজন স্তুতি কর, সদা প্রভু কর, সদা প্রভু কর, পাপীর হৃদয় চাহিবা ঈশ্বর, যীশু রাজা মোর, যীশু রাজা মোর, রাজা মোর, প্রভু সে আমার। আনন্দ উৎসাহরে স্তুতি কর, মহাগৌরবরে প্রশংসা কর।
করতাল দে
ଜାତି ନାଚି ସ୍ତୁତି କର, ଗାଇ ଗାଇ ସ୍ତୁତି କର, ସର୍ବଜାତି ସ୍ତୁତି କର, ସର୍ବଜନ ସ୍ତୁତି କର, ସଦା ପ୍ରଭୁ କର, ସଦା ପ୍ରଭୁ କର, ପାପୀର ହୃଦୟ ଚାହିଁବା ଈଶ୍ୱର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ପ୍ରଭୁ ସେ ଆମର, ଆନନ୍ଦ ଉତ୍ସାହରେ ସ୍ତୁତି କର, ମହାଗୌରବରେ ପ୍ରଶଂସା କର, ଆନନ୍ଦ ଉତ୍ସାହରେ ସ୍ତୁତି କର, ମହାଗୌରବରେ ପ୍ରଶଂସା କର, ନାଚି ନାଚି ସ୍ତୁତି କର, ଗାଇ ଗାଇ ସ୍ତୁତି କର, ସର୍ବଜାତି ସ୍ତୁତି କର, ସର୍ବଜନ ସ୍ତୁତି କର, ସଦା ପ୍ରଭୁ କର, ସଦା ପ୍ରଭୁ କର, ପାପୀର ହୃଦୟ ପାଇବା ଈଶ୍ୱର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ପ୍ରଭୁ ସେ ଆମର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ପ୍ରଭୁ ସେ ଆମର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ପ୍ରଭୁ ସେ ଆମର।
ନମସ୍କାର ପ୍ରିୟ ଶ୍ରୋତା, କାଲି ଆମ୍ଭେମାନେ ଶୁଣିଥିଲୁ ବା ଜାଣିଥିଲୁ ତୁଳସୀ ବିଷୟରେ। ଚାଲନ୍ତୁ ଏହି ତୁଳସୀ ବିଷୟରେ ଆମ୍ଭେମାନେ ଆଗକୁ ବଢ଼େଇବା। ତୁଳସୀ ଦୁର୍ବଳତାରେ କେଉଁ ପ୍ରକାର ଆମ୍ଭମାନଙ୍କୁ ସାହାଯ୍ୟ କରିଥାଏ? ଯଦି ଦୁର୍ବଳତା ଅନୁଭବ କରୁଥାନ୍ତି ତେବେ ନିୟମିତ ଭାବେ ପ୍ରତ୍ୟହର 6 ତୁଳସୀ ପତ୍ର ସେବନ କରନ୍ତୁ, ତାହେଲେ ଆପଣମାନଙ୍କ ଦୁର୍ବଳତା ଦୂର ହୋଇପାରିବ। ଯଦି କଣ୍ଠ ଦବିଗଲେ ତୁଳସୀ ପତ୍ର ରସ, ପିଆଜ ରସ, ଅଦା ରସକୁ ସାମାନ୍ୟ ମୁହଁ ସହିତ ଅଳ୍ପ ଅଳ୍ପ ଚାଟି କରି ସେବନ କରିଲେ କଣ୍ଠ ଖୋଲି ଯାଇଥାଏ। ତୁଳସୀ ପତ୍ର ସହିତ ସାମାନ୍ୟ ଲୁଣ ମିଶାଇ ଏହି ଲୁଣ ଓ ପତ୍ରକୁ ସାମାନ୍ୟ ଉଷୁମ କରି ସେବନ କରିଲେ କଣ୍ଠ ଖୋଲିଯାଏ। ତାହେଲେ ଏହା ଆପଣମାନେ ବ୍ୟବହାର କରନ୍ତୁ। ବାନ୍ତି ହେଉଥିଲେ ପ୍ରଥମେ ତୁଳସୀ ପତ୍ର 5 ଗୋଟିକୁ ଚୋବାଇ ଖାଇ ନେବେ, ପରେ ଗୋଲମରିଚକୁ 5 ଚୋବାଇ ସେବନ କରିଲେ ବାନ୍ତି ଦୂର ହୋଇଥାଏ। ଯଦି ଛାତି ପଡ଼ିଲେ ତୁଳସୀ ମଞ୍ଜିକୁ କିଛି ସମୟ ବିଜାଇ ଏହା ଛାଣି ଏହା ସହିତ ଚିନି ମିଶାଇ ସେବନ କରିଲେ ପରିସ୍ରା ପଡ଼ିବା ଦୂର ହୋଇଥାଏ। ପ୍ରିୟ ଶ୍ରୋତା, ଯଦି ହଜନ ନହେଲେ ତୁଳସୀ ପତ୍ରକୁ ସେଚି ସେହି ରସକୁ 2 ସେବନ କରିଲେ ହଜମ ଶକ୍ତି ଅର୍ଜୁନ ଦୋଷ ଦୂର ହୁଏ। 1, 2 or 3 ତୁଳସୀ ରସ ସହିତ ସାମାନ୍ୟ ବିଟ୍ ଲୁଣ ମିଶାଇ ସେବନ କରିଲେ ଅଚିହ୍ନ ଦୋଷ ଦୂର ହୋଇଥାଏ। ଏହା ତୁଳସୀର ଉପକାର ହେଉଅଛି। ଯଦି ରକ୍ତଝାଡ଼ା ପାଇଁ ଯଦି ଆମ୍ଭମାନଙ୍କୁ ରକ୍ତଝାଡ଼ା ହେଉଅଛି, ତାହେଲେ ତୁଳସୀ ମଞ୍ଜି 10 ଓଜନରେ ପାଣିରେ ବିଜାଇ ଏହାକୁ ପେଷି ସେବନ କରିଲେ ରକ୍ତଝାଡ଼ା ବନ୍ଦ ହୋଇଯାଇପାରିଥାଏ। ଯଦି ପ୍ରବଳ ଝାଡ଼ା ପାଇଁ ବା ପ୍ରବଳ ଝାଡ଼ା ହେଉଅଛି, 5 ତୁଳସୀ ମଞ୍ଜିକୁ ପେଷି ଗାଈ କ୍ଷୀର ସହିତ ସେବନ କରିଲେ ଅତିସାର ଝାଡ଼ାରୁ ରକ୍ଷା ମିଳିଥାଏ। ଯଦି ଅରୁଚି ନିମନ୍ତେ ତୁଳସୀ ପତ୍ରକୁ ଗରମ ପାଣିରେ ଫୁଟେଇ ଏଥିରେ ସାମାନ୍ୟ ବା ପକାଇ ସେବନ କରିଲେ ବା ଚା ପକାଇ ସେବନ କରିଲେ ଅରୁଚି ଦୂର ହୋଇଥାଏ। ତୁଳସୀ ରସ ସହିତ ପିପିଲି ଚୂର୍ଣ୍ଣକୁ ମିଶାଇ ମହୁ ସହିତ ଚାଟି ଖାଇଲେ ଅରୁଚି ଭଲ ହୋଇଯାଇଥାଏ। କଠିନ ଝାଡ଼ା ନିମନ୍ତେ 20 ତୁଳସୀ ପତ୍ର ସହିତ 25-30 ଗୋଲାପି ରଙ୍ଗର ପିଟିକିରୁ ପେଷି ଚଣା ପରି ଚଟିକା ବଟିକା ପ୍ରସ୍ତୁତ କରି ସକାଳେ ଓ ସନ୍ଧ୍ୟାରେ ଗୋଟିଏ କରି ବଟିକା ସେବନ କରିଲେ କୋଷ୍ଠ କଠିନ ଦୂର ହୋଇଥାଏ। ଯଦି ହଠାତ୍ ବାନ୍ତି ବନ୍ଦ ହେବାକୁ ଚାହୁଁଥାଅ ତାହେଲେ ତୁଳସୀ ରସ ସହିତ ମହୁ ମିଶ୍ରଣ କରି ସେବନ କରିଲେ ବାନ୍ତି ଦୂର ହୋଇଥାଏ। ଯଦି ଆପଣମାନଙ୍କର କାନରୁ ପୂଜ ବହୁଥିଲେ ତାହେଲେ ପୁଷ୍ପ ତୁଳସୀ ରସ ସହିତ ଭୁଙ୍ଗରାଜ ପତ୍ର ରସକୁ ଏକତ୍ର କରି ସକାଳେ ଓ ସନ୍ଧ୍ୟାରେ ନିୟମିତ ଦୁଇ ବା ତିନି ଥର ପକାଇ କାନ ପଚା ଦୂର ହୋଇଯାଇଥାଏ। ଯଦି କାନରୁ ପୋକ ବାହାରିବାକୁ ଚେଷ୍ଟା କରୁଛ ତାହେଲେ ତୁଳସୀ ରସକୁ ଉଷୁମ କରି କାନରେ ପକାଇଲେ କାନର ପୋକ ବାହାରି ଆସେ। ଯଦି କର୍ଣ୍ଣ ଯନ୍ତ୍ରଣା ହେଲେ କଲା ତୁଳସୀ ରସକୁ କାନରେ ପକାଇ କର୍ଣ୍ଣ ଯନ୍ତ୍ରଣାରୁ ଦୂର ହୋଇଥାଏ। ଦୁଇ ତୁଳସୀ ରସର ସାମାନ୍ୟ କର୍ପୂର ପକାଇ କନରେ ପକାଇଲେ କର୍ଣ୍ଣ ଯନ୍ତ୍ରଣା ଦୂର ହୋଇଥାଏ। ପ୍ରିୟ ଶ୍ରୋତା, ଏଇ ଯେଉଁ ଟିଫନ ଗୁଡ଼ାକ ମୁଁ ଦେଇଅଛି, ମୁଁ ଆଶା କରୁଛି ଏହି ଟିଫନ ଆପଣମାନେ ବ୍ୟବହାର କରିବେ, ଯାହାଦ୍ୱାରା ଆପଣଙ୍କର ଲାଭ ହେବ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱରଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ସେହି ପରାକ୍ରମୀ ପରମେଶ୍ୱର ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ ଓ ତାଙ୍କ ଅସୀମ ପ୍ରେମରେ ଆପଣଙ୍କୁ ଭରାଇ ରଖନ୍ତୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଲୋକମାନେ ଦୁଷ୍ଟ ବା ଦୁଷ୍ଟ ପ୍ରକୃତିରେ ଏହି ପୃଥିବୀରେ ବାସ କରୁଥିଲେ। ଏହା ଧ୍ୟାନ କରିବା ପୂର୍ବେ ଚାଲନ୍ତୁ ଆମ୍ଭେମାନେ ପବିତ୍ର ଶାସ୍ତ୍ରରୁ ଏକ ସୌନ୍ଦର୍ଯ୍ୟ ପଦଟା ପଢ଼ିବା, ଯାହା ଆମ୍ଭେମାନେ ପାଉଅଛୁ ଆଦି 6:3। ଏହାପରେ ସଦାପ୍ରଭୁ କହିଲେ, ଲୋକମାନେ ମନୁଷ୍ୟ ମାତ୍ର, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କ ପରୁମାୟୁ 120 ବର୍ଷ ହେବ। ପ୍ରିୟ ଶ୍ରୋତା, ଯେବେ ଆମ୍ଭେମାନେ ମନୁଷ୍ୟମାନଙ୍କର ପ୍ରକୃତି ବିଷୟରେ କଥାବାର୍ତ୍ତା ହେଉ, ବାଇବଲରେ ଆମମାନଙ୍କୁ ଶ୍ରେଷ୍ଠ ଭାବରେ କହୁଅଛି, ଯାହା ଆମେମାନେ ପାଉଅଛୁ ଆଦି 6:7। ଏହି ପାଉଅଛୁ ଯେଉଁ ମନୁଷ୍ୟମାନଙ୍କୁ ସେହି ସଦାପ୍ରଭୁ ସୃଷ୍ଟି କରୁଥିଲେ, ସେହି ମନୁଷ୍ୟମାନେ କି ପ୍ରକାର ନିଜକୁ ସାଂସାରିକରେ ଲଗାଇ ଈଶ୍ୱରଙ୍କ ବିରୁଦ୍ଧରେ କାମ କରିଥିଲେ, ଚାଲନ୍ତୁ ଏହା ଆମେ କାହାଣୀ ସ୍ୱରୂପେ ଜାଣିବା। ଏହି କାହାଣୀ ଆମେମାନେ ପାଉଅଛୁ ଆଦି ପୁସ୍ତକ 6:7। ଏଠି କୁହାଯାଉଛି, ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା, ମନୁଷ୍ୟମାନଙ୍କ ଅନେକ କନ୍ୟା ଜାତ ହେଲେ। ପରମେଶ୍ୱରଙ୍କ ପୁତ୍ରଗଣ ଦେଖିଲେ ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ, ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ, ସେମାନେ ପୂର୍ବ ସମୟର ପ୍ରସିଦ୍ଧ ଯୋଦ୍ଧା ଥିଲେ। ଏହାପରେ ସଦାପ୍ରଭୁ କହିଲେ, ଲୋକମାନେ ମନୁଷ୍ୟ ମାତ୍ର, ଆମର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କ ପରମାୟୁ ବା ପରମାୟୁ 120 ବର୍ଷ ହେବ। ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ ଲୋକମାନେ ସର୍ବଦା କେବଳ ମନ୍ଦ ବିଷୟ ଚିନ୍ତା କରୁଛନ୍ତି। ମନୁଷ୍ୟମାନଙ୍କୁ ଜନ୍ମ ଦେଇଥିବାରୁ ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦୟକୁ ଯନ୍ତ୍ରଣା ଦେଲା। ତେଣୁ ସଦାପ୍ରଭୁ କହିଲେ, ମୁଁ ସମସ୍ତ ମଣିଷକୁ ଧ୍ୱଂସ କରିଦେବି ଯାହା ମୁଁ ସୃଷ୍ଟି କରିଅଛି। ମୁଁ ସମସ୍ତ ମନୁଷ୍ୟ ପଶୁ ଏବଂ ପ୍ରତ୍ୟେକ କ୍ଷେତ୍ର ପ୍ରାଣୀମାନଙ୍କୁ ଧ୍ୱଂସ କରିଦେବି ଏବଂ ଆକାଶର ସମସ୍ତ ପକ୍ଷୀକୁଳକୁ ମଧ୍ୟ ଧ୍ୱଂସ କରିଦେବି, କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ। କିନ୍ତୁ ନହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ଥିଲେ। ଏହା ନହଙ୍କର ବଂଶାବଳୀ ଅଟେ। ନହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ। ନହଙ୍କର ତିନୋଟି ପୁତ୍ର ଥିଲେ, ସେମାନେ ହେଲେ ଶେମ, ହାମ ଓ ସେପତ। ପରମେଶ୍ୱର ପୃଥିବୀକୁ ନିରୀକ୍ଷଣ କଲେ ଓ ଦେଖିଲେ ଯେ ପୃଥିବୀ ଭ୍ରଷ୍ଟାଚାରିତା ହୋଇଅଛି, ସମସ୍ତ ସ୍ଥାନରେ ଅତ୍ୟାଚାର ଥିଲା, ସବୁ ଲୋକମାନେ ମନ୍ଦ ଓ ନିଷ୍ଠିର ହୋଇଛନ୍ତି, ପୃଥିବୀ ପୁରା ଦରମ୍ୟରେ ପରିପୂର୍ଣ୍ଣ ହୋଇଅଛି। ତେଣୁ ପରମେଶ୍ୱର ନହଙ୍କୁ କହିଲେ, ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଚାରାଖାର କରି ଦେଖି ହେଲାଣି, ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ତୁମ୍ଭେ ଗୋଫର କାଠର ଗୋଟିଏ ଜାହାଜ ନିର୍ମାଣ କର, ତା ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପଣ କର। ସେହି ଜାହାଜଟିକୁ ଏହିପରି ନିର୍ମାଣ କର ଯେ ଏହାର ଲମ୍ବା ଯେପରି 300 ହାତ, ପ୍ରସ୍ତ 50 ହାତ ଏବଂ ତାହାର ଉଚ୍ଚତା 30 ହାତ ହେବ। ଉପରୁ 1 ହାତ ଛାଡ଼ି ଝରକା କରିବ। ସେହି ଜାହାଜର ପାର୍ଶ୍ୱରେ ଗୋଟିଏ ଦ୍ୱାର ରହିବ, ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଛଟାଣ ବନାଇବ। ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀରେ ଉପରେ ଆଣିବି, ଆକାଶ ତଳେ ଥିବା ସମସ୍ତ ଜୀବ ସତ୍ତାକୁ ଧ୍ୱଂସ କରିବି, ପୃଥିବୀର ସମସ୍ତ ପ୍ରାଣୀ ମରିବେ। ମୁଁ ତୁମ୍ଭ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବି, ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ। ପ୍ରାଣର ରକ୍ଷାର୍ଥ ସର୍ବପ୍ରକାର ଜୀବଜନ୍ତୁ ଏକ ଏକ ଦମ୍ପତି ଆପଣା ସଙ୍ଗରେ ଧରି ଜାହାଜରେ ପ୍ରବେଶ କରିବ। ସବୁପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରଗାମୀ ଜନ୍ତୁ, ପ୍ରତ୍ୟେକ ଜାତିରୁ ଗୋଟିଏ ଗୋଟିଏ ଦମ୍ପତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ, ଆଉ ତୁମ୍ଭେ ଆପଣାର ଓ ସେମାନଙ୍କ ଆହାର ନିମନ୍ତେ ସବୁପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ। ତହିଁରେ ନହ ସେହିପରି କଲେ। ନହ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ। ଏହାପରେ ସଦାପ୍ରଭୁ ନହଙ୍କୁ କହିଲେ, ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ ଏହି କାଳରୁ ଦୁଷ୍ଟ ଲୋକମାନଙ୍କ ମଧ୍ୟରେ, ତେଣୁ ତୁମ୍ଭର ପରିବାର ଏକତ୍ରିତ ହୋଇ ଜାହାଜରେ ପ୍ରବେଶ କର। ତୁମ୍ଭେ ତୁମ୍ଭ ସହିତ 7 ଯୋଡ଼ି ଶୁଚି ପଶୁ ଓ 1 ଯୋଡ଼ି ଅଶୁଚି ପଶୁ ନେଇ ଆସିବ। ପ୍ରତ୍ୟେକ ଯୋଡ଼ିରେ ଗୋଟିଏ ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚୟ ରହିବ। ପ୍ରତ୍ୟେକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ 7 ଯୋଡ଼ି ସଙ୍ଗରେ ନିଅ, ଏବଂ ରକ୍ଷା ପାଇଁ 7 ଦିନ ପରେ ମୁଁ 40 ଦିବାରାତ୍ରି ପୃଥିବୀରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସେଠାକାର ସମସ୍ତ ଜିନିଷ ଧ୍ୱଂସ କରିଦେବେ ଯାହା ମୁଁ ସୃଷ୍ଟି କରିଥିଲି। ନହ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସମସ୍ତ କାର୍ଯ୍ୟ କଲେ। ବନ୍ୟା ଆସିବା ସମୟରେ ନହଙ୍କୁ 600 ବର୍ଷ ବୟସ ହୋଇଥିଲା। ନହ ଏବଂ ତାଙ୍କର ପରିବାର ବନ୍ୟାରୁ ରକ୍ଷା ପାଇବା ନିମନ୍ତେ ଜାହାଜ ମଧ୍ୟରୁ ଗଲେ। ଜାହାଜରେ ନହ, ତାଙ୍କର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂ ମାନେ ଥିଲେ। ସମସ୍ତ ପଶୁଗୁଡ଼ିକ, ଶୁଚି ଅଶୁଚି ଓ ପଶୁପକ୍ଷୀ ବର୍ଗ ଓ ଭୂଚର ଉରଗାମୀ ଜନ୍ତୁବର୍ଗ ନହଙ୍କ ନିକଟକୁ ଯାଇ ଭିତରକୁ ଗଲେ। ସେମାନେ ଯୋଡ଼ି ଯୋଡ଼ି କରି ପୁରୁଷ ଓ ସ୍ତ୍ରୀ ଠିକ୍ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ନହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। 7 ଦିନ ପରେ ବନ୍ୟାର ପାଣି ପୃଥିବୀ ଉପରେ ଆରମ୍ଭ ହେଲା। ଦ୍ୱିତୀୟ ମାସର 17 ଦିବସ ଯେତେବେଳେ ନହଙ୍କ 600 ବର୍ଷ ବୟସ ହୋଇଥିଲା, ମହାସମୁଦ୍ରର ସମଗ୍ର ଜଳଧାରା ଭାଙ୍ଗିଗଲା, ପୁଣି ଆକାଶ ଦ୍ୱାରା ସବୁ ମୁକ୍ତ ହେଲା। ତହିଁରେ 40 ଦିବାରାତ୍ରି ବୃଷ୍ଟି ହେଲା। ସେହି ଦିନରେ ନହ, ଶେମ, ହାମ ଓ ଯେପତ ନହଙ୍କର ପୁତ୍ରମାନେ ଆଉ ସେମାନଙ୍କ ସ୍ତ୍ରୀମାନେ ଓ ନହଙ୍କର ସ୍ତ୍ରୀ ଜାହାଜରେ ପ୍ରବେଶ କଲେ। ସେହି ଲୋକମାନେ ଏବଂ ପ୍ରତ୍ୟେକ ପ୍ରକାରର ପଶୁ ସେହି ଜାହାଜକୁ ପ୍ରବେଶ କଲେ। ସବୁପ୍ରକାର ଗୃହପାଳିତ ପଶୁ, ସବୁପ୍ରକାର ଉରଗାମୀ, ସବୁ ଜାତୀୟ ଭୂଚର ଓ ଖେଚର ପକ୍ଷୀ ସମସ୍ତ ଜାହାଜ ମଧ୍ୟକୁ ପ୍ରବେଶ କଲେ। ନହଙ୍କ ସହିତ ଏହି ସମସ୍ତ ଜୀବ ଜାହାଜ ମଧ୍ୟରେ ରହିଥିଲେ। ସମସ୍ତ ଜୀବିତ ପ୍ରାଣୀ ଯୋଡ଼ା ଯୋଡ଼ା ହୋଇ ଆସିଲେ। ପରମେଶ୍ୱରଙ୍କର ଆଜ୍ଞାନୁସାରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରତ୍ୟେକ ପ୍ରକାରର ଜାହାଜ ମଧ୍ୟକୁ ପ୍ରବେଶ କଲେ। ଏହାପରେ ସଦାପ୍ରଭୁ ଜାହାଜର ଦ୍ୱାର ବନ୍ଦ କରିଦେଲେ। ପ୍ରିୟ ଶ୍ରୋତା, 40 ଦିନ ପୃଥିବୀରେ ଜଳପ୍ଲାବନ ହେଲା। ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା। ପୃଥିବୀରେ କ୍ରମାନ୍ୱୟରେ ଜଳରାଶି ବଢ଼ିବାକୁ ଲାଗିଲା ଓ ସେଥିରେ ଜାହାଜ ଭାସିବାକୁ ଆରମ୍ଭ କଲା। ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ସ୍ଥଳସ୍ଥ ମଧ୍ୟସ୍ଥ ଉଚ୍ଚ ପର୍ବତ ମଗ୍ନ କଲା। ଜଳରାଶିର ପତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ 15 ହାତ ପାଣି ଚଢ଼ି ରହିଲା। ପୃଥିବୀ ପୃଷ୍ଠରୁ ପ୍ରତ୍ୟେକ ସଜୀବ ପ୍ରାଣୀ ମୃତ୍ୟୁବରଣ କଲେ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ, ପ୍ରତ୍ୟେକ ପ୍ରକାର ପକ୍ଷୀ ଓ ପଶୁ ପୃଥିବୀ ପୃଷ୍ଠରୁ ମଲେ। ସମସ୍ତ ଭୂଚର ଓ ସମସ୍ତର ଗାମୀ ଜୀବ ପୃଥିବୀ ପୃଷ୍ଠରୁ ଲୋପ ପାଇଲେ। ଏହି ପ୍ରକାରେ ପରମେଶ୍ୱର ପୃଥିବୀରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀକୁ ନିଶ୍ଚପ୍ନ କଲେ, ସମସ୍ତ ବା ବିନଷ୍ଟ କଲେ। ସମସ୍ତ ମନୁଷ୍ୟ, ପଶୁ, ସରୀସୃପ, ପ୍ରାଣୀ, କ୍ଷେଚର, ପକ୍ଷୀ ପୃଥିବୀରେ ମୃତ୍ୟୁବରଣ କଲେ। କେବଳ ନହ ଓ ଜାହାଜରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇଗଲେ। ଏପରି ଭାବରେ ପୃଥିବୀ 150 ଦିନ ପର୍ଯ୍ୟନ୍ତ ଜଳରେ ମଗ୍ନ ହୋଇଥିଲା। ପ୍ରିୟଶ୍ରୋତା, ଦେଖନ୍ତୁ, ଏହା ଈଶ୍ୱରଙ୍କର କ୍ରୋଧ। ଯେଉଁ ମଣିଷକୁ ସେହି ସଦାପ୍ରଭୁ ସୃଷ୍ଟି କରିଥିଲେ, ସେହି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ପାପ କାମ କଲେ, ଯାହାକି ସଦାପ୍ରଭୁ ନିଜକୁ ଅନୁତାପ କଲେ। ପ୍ରିୟଶ୍ରୋତା, ଚାଲନ୍ତୁ ସେହି ଦୟାମୟ, କୃପାମୟ, ଅନୁଗ୍ରହମୟ ପରମ ପିତା, ସେହି 8 ଜଣ ଓ ସେହି ପଶୁଙ୍କ ଦ୍ୱାରା ଆଜି ଆମେ ଏହି ପୃଥିବୀରେ ବାସ କରୁଅଛୁ ତାଙ୍କ ଦ୍ୱାରା, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେମାନେ ବିଶ୍ୱାସ କରିବା, ଯେ କି ଯାହା ସେ ଆମମାନଙ୍କୁ କହିଅଛନ୍ତି ତାହା ଆମେ ପାଳିବା, ତାଙ୍କ ଇଚ୍ଛା ପ୍ରକାରେ ଆମେ ରହିବା, ତାଙ୍କ କଥା ମାନିନେବା। ଯେପରିକି ତୃତୀୟ ସମୟରେ ଯେବେ ସେହି ସଦାପ୍ରଭୁ ତାହାଙ୍କ ମେଘରଥରେ ଏହି ଜଗତକୁ ଆସିବେ, ଆମେମାନେ ସମସ୍ତେ ସୁରକ୍ଷିତ ହୋଇ ସେହି ସ୍ୱର୍ଗରାଜକୁ ଯାଇପାରିବା, ସେହି ସ୍ୱର୍ଗରେ ଆମେ ସଦାସର୍ବଦା ରହିପାରିବା। ଏହା ହିଁ ଆମ ପ୍ରାର୍ଥନା। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ଆମେମାନେ ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ଯେହେତୁ ଆଜି ଯାଏ ଆମମାନଙ୍କ ଜୀବନ ମଙ୍ଗଳ ଓ ସୁରକ୍ଷାରେ ରଖିଅଛ। ପ୍ରଭୁ, ଆମେ ପାପୀ, ଆମ ପାପ ପାଇଁ ତୁମେ ସେହି କୃଶରେ ମରଣ ହେଲ, ଆମ ଜାଗା ନାହିଁ, ତୁମେ ସେହି କୃଶରେ ମରଣ ହେଲ। ପ୍ରଭୁ ପ୍ରଭୁ ଧନ୍ୟବାଦ ଆମେ ଅର୍ପଣ କରୁଅଛୁ, ଆମମାନଙ୍କୁ ସେହି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର, ଯେପରିକି ତୁମ ସେହି ବାକ୍ୟ ଅନୁସାରେ ଆମେ ସଦାସର୍ବଦା ଚାଲିପାରିବୁ। ଯୀଶୁ ନାମେ ଆମେନ୍।
ସଦାପ୍ରଭୁଙ୍କ ସ୍ତୁତି, ପ୍ରଶଂସା ଓ ଗୌରବ ନିମନ୍ତେ ସ୍ୱର୍ଗୀୟ ନବୀନ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମ ଥର ନବୀନ ମ୍ୟୁଜିକ୍ ପ୍ରସ୍ତୁତ କରୁଅଛି। କ୍ଷମାର ଝର ପ୍ରଶଂସା କର।
କ୍ଷମା କର ହେ କ୍ଷମାର ସାଗର, କ୍ଷମା କର ମତେ, ଅପରାଧୀ ମୁଁ, ଅଜ୍ଞାନୀ ମୁଁ, ପାପୀ ମୁଁ, ଅଧମ ମୁଁ, ଅପରାଧୀ ମୁଁ, ଅଜ୍ଞାନୀ ମୁଁ, ଦୟା କର ହେ ପ୍ରଭୁ ମୋତେ, କ୍ଷମା କର ହେ ପ୍ରଭୁ ମୋତେ।
ମନ ଆତ୍ମା ମୋର ପାପେ ଯୋଡ଼ିଛି ଘୋର ଅନ୍ଧକାରେ ଘୁରି ବୁଲୁଛି ଜାଣି ନ ଜାଣି ପାପ କରିଛି ଅନୁତାପ ହୃଦେ ଅଶ୍ରୁ ଢାଳୁଛି କେହି ନାହିଁ ପ୍ରଭୁ ତୁମ ବିନା ମୋର କେହି ନାହିଁ ପ୍ରଭୁ ତୁମ ବିନା ମୋର ପାପରୁ ମୋତେ ଉଦ୍ଧାର କର ଦୟା କର ହେ ପ୍ରଭୁ ମୋତେ କ୍ଷମା କର ହେ ପ୍ରଭୁ ମୋତେ ଦୟା କର ହେ ପ୍ରଭୁ ମୋତେ କ୍ଷମା କର ହେ ପ୍ରଭୁ ମୋତେ
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org